ओम शांति ओम शांति। आज 8 जून 2025 आज अव्यक्त महावाक्य पुनरावृत्ति तारीख 15 नवंबर 2005 बोली रो हेडिंग सच्चा हृदय रे बाबांकर एवं परिवारर स्नेही होई मेहनत मुक्त हेबार प्रतिज्ञा कर एवं तार लाभ उठाओ। सच्चा हृदय रे बाबांकर एवं परिवारर स्नेही होई मेहनत मुक्त हेबार प्रतिज्ञा कर एवं तार लाभ उठाओ। आज बाप दादा निजर चारियाडर श्रेष्ठ स्वराज्य अधिकारी सोमानधारी पिलामानंकु देखुछंती। बाबा तो पिलामानंकु निजठारु मध्य उच्च सम्मान देइछंती। प्रत्येक संतानकु पाद तले पडिबारु मुक्त करी मस्तकर मुकुट करि देइछंती। निजकु सर्वदा प्रिय संतान मानंकर सेवाधारी बोली कहि आसिछंती। एते बड़ अधिकारी पणियार समान पिलामानंकु देइछंती। तेणु समस्ते निजकु एते बड़ समानधारी भावुछ त तेबे समानधारी मानंकर विशेष लक्षण कण होइथाय? जिए जेतिकि समानधारी होइथिव सही अनुसारे समस्तंकु सम्मान मध्य देउथिव एवं जेतिकि समानधारी होइथिव सेतिकि निर्माण तथा समस्तंकर स्नेही मध्य होइथिव। तेबे सोमानधारी आत्मार लक्षण हेला से बाबांकर प्रिय हेबा सहित समस्तंकर मध्य प्रिय होइथिबो। ताहा मध्य हदर अर्थात अल्प किछि जणकर नहे बेहदर अर्थात समस्तंकर प्रिय होइथिबो। जेपरी बाबा समस्तंकर प्रिय अटंती चाहे मासकर होइथांतु बा आदिरत्न मध्य होइथांतु किंतु समस्ते भावुछंती मु बाबांकर बाबा मोर तेबे एहा मध्य समस्तंकर प्रिय हेबार प्रतीक अटे एवं श्रेष्ठ सोमानर लक्षण अटे। काहेकिना एहिभली पिलामाने फलो फादर करिबा वाला अटंती। देख बाबा तो सबु वर्गर पिलामानंकु छोटो पिलांक ठारु नै वयस्क पिलामानंकु मध्य सोमान देइछंती। जुबा वर्गकु विनाशकारीरु विश्व कल्याणकारीर सोमान देइछंती एवं महान करिछंती। प्रवृत्ति वाला अर्थात घर गृहस्थ वालांकु महात्मा मानंक ठारु अर्थात बड़ बड़ जगतगुरु मानंक ठारु मध्य उच्च प्रवृत्तिरे रही परवृत्तिरे रहुथिबा महात्मा मानंकु नतमस्तक कराउथिबा आत्मा करि दैछंती। कन्या मानंकु शिवशक्ति स्वरूपर समान मने पकाई दैछंती एवं शिवशक्ति करिछंती मध्य। वयोज्येष्ठ मानंकु ब्रह्मा बाबांकर समसाथी अनुभवी आत्मार समान दैछंती। तेणु एहिभली समानधारी पिलामाने मध्य सबु आत्मांकु एहिभली समानर सहित देखिबे। केवल देखिबे नाही बरं संबंध संपर्क रे आसिबे। काहेकि ना सोमान ही देह अभिमान को समाप्त करिथाय। जेउठी सोमान थिबो सेठारे देहर अभिमान नथिबो। तेबे देह अभिमान को समाप्त करिवार बहुत सहज साधन हेला सर्वदा सोमान रे रहिबा एवं सर्वदा समस्तंकु सोमानर दृष्टि रे देखिबा। चाहे पदातिक होइथांतु बा 16,000 माळार शेष नंबर दाना मध्य होइथांतु किंतु शेष नंबर आत्मा भितरे मध्य ड्रामा अनुसारे कौनसी ना कौनसी विशेषता निश्चित अछि एवं सोमानधारी आत्मा समस्तंकु देखि सोमान देइथांती। सेमानंक दृष्टिरे वृत्तिरे एवं कृतिरे समस्तंकर विशेषता समाहित होइ रहिथाय। तेणु जिए भी बाबांकर होइ जायसि से निश्चित विशेष आत्मा ही अटे। जदिओ समस्त क्रमान्वयरे अछन्ति किंतु दुनिया हिसाबरे कोटिक भितरे केही अटंती। तेबे समस्ते निजकु एहिभली विशेष आत्मा मने करुछ त सेथिपाई सोमानरे ही स्थित रहिबाकु हेबो। देह अभिमानरे नुहे सोमानरे बाबांकु प्रत्येक संतान प्रति स्नेह काहीकि रहिछि। काहीकि ना बाबा जानिछंती जे एमाने मते जानिबा सहित मोर होइ जाइछंती। चाहे आजि एही मिलन मेलाकु प्रथम थर पाई मध्य आसीथाइ पारंती पुणि भी जदि बाबा बोली कहिछंती तेबे बाबांकर स्नेहर पात्र अटंती। तेबे बाप दादांकु चारियाडर सबु पिलामाने समस्तंक ठारु प्रिय अटंती। एही भली तुमे माने मध्य समस्ते निजर पितांकु अनुकरण कर। केही भी तुमर अप्रिय नुहंती समस्ते प्रिय अटंती। देखो जेऊ पिलामाने भी मेरा बाबा बोली कहुछंती सेमानंक भितरे एही मोर पणिया किए भरी देछि स्नेह ही अट। जेऊ माने भी एठारे बसीछ समस्ते जानिछ जे स्नेह ही आमकु बाबांकर करि देछि। कारण बाबांकर स्नेह चुंबक अटे। तेणु स्नेह रूपी चुंबक द्वारा बाबांकर होइ जाइछ। तेबे एहा हेउछि हृदयर स्नेह। केवल कहिबार स्नेह नुहे ଏହି ହାର୍ଦ୍ଦିକ ସ୍ନେହ ହିଁ ଏହି ବ୍ରାହ୍ମଣ ଜୀବନର ମୂଳଦୁଆ ଅଟେ। ତେବେ ତୁମେମାନେ ଏଠାକୁ ମିଶିବା ପାଇଁ କାହିଁକି ଆସିଛ? ସ୍ନେହ ହିଁ ଏଠାକୁ ନେଇ ଆସିଛି ନା? ଯେଉଁମାନେ ବି ସବୁ ଆସିଛ, କାହିଁକି ଆସିଛ? ସ୍ନେହ ହିଁ ତୁମକୁ ଟାଣି ଆଣିଛି ନା? ତେବେ ସ୍ନେହ ମଧ୍ୟ କେତେ ରହିଛି? 100% ନା ତାଠାରୁ କମ୍? ଯେଉଁମାନେ ଭାବୁଛନ୍ତି ସ୍ନେହରେ ଆମେ 100% ଅଟୁ, ସେମାନେ ହାତ ଉଠାଅ। 100% ସ୍ନେହ ଟିକେ ବି କମ୍ ନୁହେଁ। ଆଚ୍ଛା, ବହୁତ ଭଲ। ତେବେ ଏତିକି ସ୍ନେହ ତୁମ ବ୍ରାହ୍ମଣମାନଙ୍କ ଭିତରେ ପରସ୍ପର ସହିତ ଅଛି ତ? ଏଥିରେ ହାତ ଉଠା କରାଇବା ତ? ଏଥିରେ କିନ୍ତୁ କମି ବେଶୀ ରହିଛି। ଯେପରି ବାବାଙ୍କର ସମସ୍ତଙ୍କ ସହିତ ସ୍ନେହ ଅଛି, ସେହିପରି ପିଲାମାନଙ୍କର ମଧ୍ୟ ସମସ୍ତଙ୍କ ପ୍ରତି ସ୍ନେହ ରହୁ ଏବଂ ସମସ୍ତଙ୍କର ସ୍ନେହୀ ହୋଇ ରୁହନ୍ତୁ। ଏଥିରେ ଅନ୍ୟମାନଙ୍କର ଦୋଷ ଦୁର୍ବଳତାଗୁଡ଼ିକୁ ଦେଖ ନାହିଁ। ଯଦି କେହି କୌଣସି ଖରାପ ସଂସ୍କାରର ବଶୀଭୂତ ଅଟେ, ତେବେ ତୁମେ କାହାକୁ ଅନୁକରଣ କରିବ? କ'ଣ ବଶୀଭୂତବାଲାଙ୍କୁ ଅନୁକରଣ କରିବ? ତୁମେମାନେ ତ ବଶୀକରଣ ମନ୍ତ୍ର ଶିଖାଇବା ବାଲା ଅଟ। ବଶୀଭୂତ ଅବସ୍ଥାରୁ ମୁକ୍ତ କରିବାର ମନ୍ତ୍ର ଦେଉଛ, ତେଣୁ ସେଥିରୁ ମୁକ୍ତ କରିବା ବାଲା ଅଟ ନା? ନା କେବଳ ଦେଖିବା ବାଲା ଅଟ? ନା, ନ ଚାହିଁଲେ ମଧ୍ୟ ଦେଖି ହୋଇଯାଉଛି। ଯଦି କୌଣସି ଖରାପ ଜିନିଷକୁ ଦେଖିବାକୁ ପଡୁଛି, ତେବେ କ'ଣ କରୁଛ? ତାକୁ ଦେଖିବାରେ ଲାଗି ପଡୁଛ ନା ଆଡ଼ ହୋଇ ଚାଲିଯାଉଛ? କାହିଁକି ନା ବାପଦାଦା ଦେଖୁଛନ୍ତି। ଯେଉଁମାନେ ଦିଲର ସ୍ନେହୀ ଅଟନ୍ତି, ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ ରହିଛି, ସେମାନେ ସମସ୍ତଙ୍କର ସ୍ନେହୀ ନିଶ୍ଚିତ ହୋଇଥିବେ। ତେଣୁ ସମ୍ପର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ହେବାର ସହଜ ବିଧି ହେଲା ବାବାଙ୍କ ପ୍ରତି ହାର୍ଦ୍ଦିକ ସ୍ନେହ। ଚାହେ କେତେ କେହି ବି ଜ୍ଞାନୀ ହୋଇଥାନ୍ତୁ, କିନ୍ତୁ ଯଦି ଦିଲର ସ୍ନେହ ନାହିଁ, ତେବେ ବ୍ରାହ୍ମଣ ଜୀବନରେ ରମଣୀକ ଜୀବନ ହୋଇପାରିବ ନାହିଁ, ରୁଖାସୁଖା ଜୀବନ ହୋଇଯିବ। କାହିଁକି ନା ଜ୍ଞାନ ମାର୍ଗରେ ସ୍ନେହ ବିନା ଯଦି କେବଳ ଜ୍ଞାନ ରହିଛି, ତେବେ ଜ୍ଞାନରେ ମଧ୍ୟ କାହିଁକି କ'ଣର ପ୍ରଶ୍ନ ଉଠିବ? କିନ୍ତୁ ଜ୍ଞାନ ସହିତ ଯଦି ସ୍ନେହ ରହିଥିବ, ତେବେ ସ୍ନେହୀ ଆତ୍ମା ସର୍ବଦା ସ୍ନେହରେ ଲଭ୍ଲିନ ରହିଥାଏ ଏବଂ ସ୍ନେହୀକୁ ମନେ ପକାଇବା ପାଇଁ ମେହନତ କରିବାକୁ ପଡ଼ିନଥାଏ। ଯଦି କେବଳ ଜ୍ଞାନୀ ଅଟ କିନ୍ତୁ ସ୍ନେହ ନାହିଁ, ତେବେ ମେହନତ କରିବାକୁ ପଡ଼ିଥାଏ। ଇଏ ମେହନତର ଫଳ ଖାଇଥାଏ ଏବଂ ସିଏ ମହବତ ଅର୍ଥାତ୍ ସ୍ନେହର ଫଳ ଖାଇଥାଏ। କାରଣ ଜ୍ଞାନ ଯଦି ବୀଜ ହେଲା, ତେବେ ସ୍ନେହ ପାଣି ସହିତ ସମାନ। ଯଦି ବୀଜକୁ ସ୍ନେହର ପାଣି ନ ମିଳିବ, ତେବେ ଫଳ କିପରି ଫଳିବ? ତେଣୁ ଆଜି ବାପଦାଦା ସବୁ ପିଲାଙ୍କର ଦିଲର ସ୍ନେହକୁ ଚେକ୍ କରୁଥିଲେ, ଚାହେ ବାବାଙ୍କ ସହିତ, ଚାହେ ସମସ୍ତଙ୍କ ସହିତ। ତେବେ ତୁମେ ସମସ୍ତେ ନିଜକୁ କ'ଣ ମନେ କରୁଛ? ସ୍ନେହୀ ଅଟ ତ? ଅଟ ତ? ଯେଉଁମାନେ ଭାବୁଛନ୍ତି ଆମେ ଦିଲର ସ୍ନେହୀ ଅଟୁ, ସେମାନେ ହାତ ଉଠାଅ। ଅଧିକାଂଶ ସମସ୍ତେ ହାତ ଉଠାଇଛନ୍ତି। ଆଚ୍ଛା, ସମସ୍ତଙ୍କର ସ୍ନେହୀ ଅଟ? ବାବାଙ୍କ ପ୍ରତି ତ ଦିଲର ସ୍ନେହୀ ଅଟ, କିନ୍ତୁ ସମସ୍ତଙ୍କର ସ୍ନେହୀ ଅଟ ତ? ସମସ୍ତଙ୍କର ସ୍ନେହୀ? ସମସ୍ତେ ଭାବୁଛନ୍ତି ତ ଇଏ ମୋର ଭାଇ ବା ଭଉଣୀ ଅଟନ୍ତି? ସମସ୍ତେ ଭାବୁଛନ୍ତି ତ ଇଏ ମୋର ନିଜର ଅଟନ୍ତି? ଏଇଭଳି ଭାବୁଛନ୍ତି ତ? ନା କେହି କେହି ଭାବୁଛନ୍ତି? ଯେପରି ବାବାଙ୍କର ସ୍ନେହରେ ସମସ୍ତେ ହାତ ଉଠାଉଛନ୍ତି, ହଁ ଆମେ ବାବାଙ୍କର ସ୍ନେହୀ ଅଟୁ, ସେହିପରି ସମସ୍ତଙ୍କ ପାଇଁ ହାତ ଉଠାଇବେ ତ? ହଁ, ଇଏ ସମସ୍ତଙ୍କର ସ୍ନେହୀ ଅଟେ, ଇଏ ସମସ୍ତଙ୍କର ସ୍ନେହୀ ଅଟନ୍ତି, ଏହି ସାର୍ଟିଫିକେଟ୍ ମିଳିବ ତ? କାହିଁକି ନା ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ କେବଳ ବାବାଙ୍କଠାରୁ ସାର୍ଟିଫିକେଟ୍ ନେବାର ନାହିଁ, ବ୍ରାହ୍ମଣ ପରିବାରଠାରୁ ମଧ୍ୟ ନେବାର ଅଛି। କାହିଁକି ନା ଏହି ସମୟରେ ବାବା ଧର୍ମ ଏବଂ ରାଜ୍ୟ ଉଭୟ ଏକାଠି ସ୍ଥାପନା କରୁଛନ୍ତି। ରାଜ୍ୟ ଭିତରେ କେବଳ ବ୍ରହ୍ମା ବାବା ନଥିବେ, ପରିବାର ମଧ୍ୟ ଥିବ। ତେଣୁ ବାବାଙ୍କର ମଧ୍ୟ ପ୍ରିୟ ଏବଂ ପରିବାରର ମଧ୍ୟ ପ୍ରିୟ ହେବାକୁ ପଡ଼ିବ। ଜ୍ଞାନୀ ତ ହୋଇଯାଇଛ, କିନ୍ତୁ ତା ସହିତ ସ୍ନେହୀ ହେବା ମଧ୍ୟ ଜରୁରୀ ଅଟେ। ସ୍ୱମାନରେ ରହିବା ଏବଂ ସମ୍ମାନ ଦେବା, ଏହି ଦୁଇଟି ଯାକ ଜରୁରୀ ଅଟେ। ବାବା ତ ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ପ୍ରତ୍ୟେକ ସନ୍ତାନକୁ ସମ୍ମାନ ଦେଇଛନ୍ତି, ସେଥିପାଇଁ ତ ଉଚ୍ଚ ହୋଇଛ ନା? ତେଣୁ ଏହି ଗୋଟିଏ ଜନ୍ମରେ ସମ୍ମାନ ଦେବାକୁ ହେବ ଏବଂ ସାରା କଳ୍ପରେ ତାର ପ୍ରାରବ୍ଧ ରୂପରେ ସମ୍ମାନ ପ୍ରାପ୍ତ ହେବ। ଅଧାକଳ୍ପ ରାଜ୍ୟ ଅଧିକାରୀ ରୂପରେ ସମ୍ମାନ ମିଳିବ, ଅଧାକଳ୍ପ ଭକ୍ତି ମାର୍ଗରେ ଭକ୍ତ ଆତ୍ମାମାନଙ୍କ ଦ୍ୱାରା ସମ୍ମାନ ମିଳିବ। କିନ୍ତୁ ଏହାର ଆଧାର ଅର୍ଥାତ୍ ସାରା କଳ୍ପ ସମ୍ମାନ ପାଇବାର ଆଧାର ହେଲା ଏହି ଗୋଟିଏ ଜନ୍ମ ସମ୍ମାନ ଦେବାକୁ ହେବ ଏବଂ ସମ୍ମାନ ନେବାକୁ ହେବ। ଏବେ ଏବେ ବାପଦାଦା ଦେଖୁଛନ୍ତି ଚାରିଆଡ଼େ ଦେଶ ବିଦେଶରେ କେହି ରାତିରେ କେହି ଦିନରେ ମିଳନ କରୁଛନ୍ତି। ତେବେ ତୁମର ପୁରୁଷାର୍ଥର ଗତିକୁ ବଢ଼ାଇବା ପାଇଁ ତୁମକୁ ଦାଦି ଜାନକୀ ମଧ୍ୟ ଭଲ ମିଳିଛନ୍ତି। କ'ଣ ଠିକ କଥା ନା? ଯଦି ଟିକିଏ କେଉଁଠି କମି ଦେଖିଲେ, ତେବେ ତୁରନ୍ତ କ୍ଲାସ ଉପରେ କ୍ଲାସ କରାଇଥାନ୍ତି। ତେବେ କୌଣସି ବି ପିଲାକୁ, ଚାହେ ଦେଶବାସୀ ହୁଅନ୍ତୁ ଚାହେ ବିଦେଶବାସୀ ହୁଅନ୍ତୁ, ଯଦି କୌଣସି ବିଷୟରେ ମେହନତ କରିବାକୁ ପଡୁଛି, ତେବେ ତାର ମୂଳ କାରଣ ହେଲା ଦିଲର ସ୍ନେହର କମି। ତେବେ ଦିଲର ସ୍ନେହର ଅର୍ଥ ହେଲା ଲଭ୍ଲିନ ରହିବା, ମନେ ପକାଇବାକୁ ପଡ଼ିବ ନାହିଁ, ବରଂ ଭୁଲିବା କଷ୍ଟକର ହେବ।
ଏଥିରେ ଯଦି ମେହନତ କରିବାକୁ ପଡୁଛି ତେବେ ଆନ୍ତରିକ ସ୍ନେହକୁ ଚେକ୍ କର, କେଉଁଠି ଛିଦ୍ର ନାହିଁ ତ? ଚାହେ କୌଣସି ବ୍ୟକ୍ତି ସହିତ ମୋହର ଆକର୍ଷଣ ରହିଥାଉ, ବା କୌଣସି ବ୍ୟକ୍ତିର ବିଶେଷତା ପ୍ରତି ହେଉ, ବା କୌଣସି ସାଧନ ପ୍ରତି ହେଉ, ବା କାହାର ସହଯୋଗ ପ୍ରତି ହେଉ, ମର୍ଯ୍ୟାଦା ଅନୁସାରେ ସହଯୋଗ ତ ଠିକ୍ ଅଛି, କିନ୍ତୁ ଅତିରିକ୍ତ ସହଯୋଗ ପ୍ରତି ମଧ୍ୟ ସ୍ନେହ ରହିଥାଏ, ଆକର୍ଷଣ ରହିଥାଏ, ସେହି ସହଯୋଗ ମଧ୍ୟ ସବୁବେଳେ ମନେ ପଡ଼ିବ। ତାର ଚିହ୍ନ ହେଲା, କେଉଁଠି ବି ଯଦି ଛିଦ୍ର ରହିଥିବ ତେବେ ଜୀବନରେ ସର୍ବଦା କୌଣସି ନା କୌଣସି କାରଣରୁ ସନ୍ତୁଷ୍ଟତାର ଅନୁଭୂତି ହୋଇପାରିବ ନାହିଁ। ସର୍ବଦା କୌଣସି ନା କୌଣସି କାରଣ ଅସନ୍ତୁଷ୍ଟତାର ଅନୁଭବ କରାଇବ, ଏବଂ ଯେଉଁଠି ସନ୍ତୁଷ୍ଟତା ଥିବ ତାର ଲକ୍ଷଣ ହେଲା ସର୍ବଦା ପ୍ରସନ୍ନତା ରହିଥିବ। ସେହି ଆତ୍ମା ସର୍ବଦା ଆତ୍ମିକ ଗୋଲାପ ଫୁଲ ଭଳି ପ୍ରସ୍ଫୁଟିତ ହୋଇ ରହିଥିବ, ହର୍ଷିତ ରହୁଥିବ, ମୁଡ୍ ଅଫ୍ ହେଉନଥିବ, ସର୍ବଦା ଡବଲ୍ ଲାଇଟ୍। ତେଣୁ ବୁଝିପାରିଲ ତ? ଏବେ ମେହନତ କରିବାରୁ ମୁକ୍ତ ହୋଇଯାଅ। ବାପଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ଆଦୌ ଭଲ ଲାଗୁନାହିଁ, ଅଧା କଳ୍ପ ତ ମେହନତ କରି କରି ଆସିଲ, ଏବେ ମଉଜ କର, ସ୍ନେହରେ ଲଭ୍ଲିନ୍ ହୋଇ ଜ୍ଞାନ ସାଗରର ଗଭୀରତାକୁ ଯାଇ ଅନୁଭବର ମୋତି ସଂଗ୍ରହ କର, ଅର୍ଥାତ୍ ଅନୁଭବ କର। କେବଳ ବୁଡ଼ ପକାଇ ସାଗରରୁ ବାହାରି ଆସ ନାହିଁ, ଲଭ୍ଲିନ୍ ରୁହ। ସମସ୍ତେ ପ୍ରତିଜ୍ଞା ତ କରିଛ ନା, ସାଥିରେ ରହିବୁ, ସାଥିରେ ଯିବୁ, କରିଛ ପ୍ରତିଜ୍ଞା? ସାଥିରେ ଯିବ ନା ପଛେ ପଛେ ଯିବ? ଯେଉଁମାନେ ସାଥିରେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି ସେମାନେ ହାତ ଉଠାଅ, ଭାବିଚିନ୍ତି ହାତ ଉଠାଅ। ପ୍ରସ୍ତୁତ ଅଛ ତ, ଅର୍ଥାତ୍ ବାବାଙ୍କ ସମାନ ଅଟ ତ? ତେବେ ସାଥିରେ ମଧ୍ୟ କିଏ ଯାଇପାରିବ? ସମାନ ହୋଇଥିଲେ ତ ସାଥିରେ ଯିବ ନା? ତେବେ ସାଥିରେ ଯିବ ତ? ପ୍ରସ୍ତୁତ ଅଛ ତ? ପ୍ରଥମ ଧାଡ଼ିବାଲା ପ୍ରସ୍ତୁତ ଅଛ ତ? କାଲି ଯିବା ପାଇଁ ଆଦେଶ ଦେଇଦେବୁ, ଯିବ ତ? ଆଚ୍ଛା, ପ୍ରଭୃତିବାଲା ଯିବ ତ? ପିଲା ଛୁଆମାନେ ମନେ ପଡ଼ିବେ ନାହିଁ ତ? କଣ ମାତାମାନେ ସାଥିରେ ଯିବ ତ? ମାତାମାନେ ପ୍ରସ୍ତୁତ ଅଛ ତ? କୌଣସି ଜିନିଷ ମନେ ପଡ଼ିବ ନାହିଁ ତ? ଟିଚରମାନଙ୍କୁ ସେଣ୍ଟର ତଥା ଜିଜ୍ଞାସୁ ମନେ ପଡ଼ିବେ ନାହିଁ ତ? ନୁହେଁ ନା? ଆଚ୍ଛା, ତେବେ କଣ ସମସ୍ତେ ନିର୍ମୟୀ ହୋଇଯାଇଛ? ତାହେଲେ ତ ବହୁତ ଭଲ କଥା, ତେବେ ଆଉ ମେହନତ କରିବାକୁ ତ ପଡ଼ିବ ନାହିଁ। ଆଜି ବାପ ଦାଦା ସମସ୍ତଙ୍କୁ, ଚାହେ ସମ୍ମୁଖରେ ବସିଛନ୍ତି, ଚାହେ ଦୂରରେ ବସିଥିଲେ ମଧ୍ୟ ବାବାଙ୍କର ଦିଲରେ ବସିଛନ୍ତି, ସମସ୍ତଙ୍କୁ ଆଜିର ଦିନରେ ମେହନତରୁ ମୁକ୍ତ କରିବାକୁ ଚାହୁଁଛନ୍ତି। ତେବେ ହେବ ତ? ତାଳି ତ ବଜାଇ ଦେଉଛ, କିନ୍ତୁ ହେବ ତ? କାଲିଠାରୁ କେହି ଦାଦିମାନଙ୍କ ପାଖକୁ ଆସିବ ନାହିଁ ତ? ମେହନତ କରାଇବ ନାହିଁ ତ? ଖୁସି ଖୁସିରେ ମିଶିବ, ଜୋନର ମୁଖ୍ୟଙ୍କ ପାଖକୁ ଯିବ ନାହିଁ, କୌଣସି ଅଭିଯୋଗ କରିବ ନାହିଁ, ସମ୍ପୂର୍ଣ୍ଣ ହୋଇ ଦେଖାଇବ, ଠିକ୍ ଅଛି ତ? ଏବେ ହାତ ଉଠାଅ, ଦେଖ, ଭାବିଚିନ୍ତି ହାତ ଉଠାଅ, ଏମିତି ଉଠାଅ ନାହିଁ। କୌଣସି ଅଭିଯୋଗ ନାହିଁ, କୌଣସି ମୋର ମୋର ନାହିଁ, ମୁଁ ନାହିଁ କି ମୋର ନାହିଁ, ସବୁ ସମାପ୍ତ। ଦେଖ, ପ୍ରତିଜ୍ଞା ତ କରିଛ ନା? ବହୁତ ଭଲ କଥା, ସେଥିପାଇଁ ଅଭିନନ୍ଦନ। କିନ୍ତୁ କଣ କରୁଛ? ପ୍ରତିଜ୍ଞା କରିବାର ଲାଭ ତ ଉଠାଅ ନାହଁ। ପ୍ରତିଜ୍ଞା ତ ବହୁତ ଶୀଘ୍ର କରିଦେଉଛ, କିନ୍ତୁ ପ୍ରତିଜ୍ଞାର ଲାଭ ନେବା ପାଇଁ ହେଲେ ପ୍ରତିଦିନ ଦୁଇଟି କଥା ମନେ ରଖ। ଗୋଟିଏ ହେଲା ହୃଦବୋଧ କରିବା, ଦ୍ୱିତୀୟରେ ପ୍ରତିଜ୍ଞାକୁ ସ୍ମୃତିରେ ଦୋହରାଇବା। ତେଣୁ ପ୍ରତିଜ୍ଞାକୁ ପ୍ରତିଦିନ ମନେ ପକାଅ, ମୁଁ କ'ଣ ପ୍ରତିଜ୍ଞା କରିଛି। ଅମୃତ ବେଳାରେ ମିଳନ କରିସାରିବା ପରେ ପ୍ରତିଜ୍ଞା ଏବଂ ତାଦ୍ୱାରା ହେଉଥିବା ଲାଭ, ଏହି ଦୁଇଟିର ଫଳାଫଳର ଚାର୍ଟ ତିଆରି କର। ପ୍ରତିଜ୍ଞା କ'ଣ କରିଛି ଏବଂ ସେଥିରୁ ଲାଭ କ'ଣ ପାଉଛି, ତାକୁ ହୃଦବୋଧ କର ଏବଂ ଦୋହରାଅ। ଯଦି ଉଭୟ ପାଖ ସମାନ ହୋଇଯିବ ତେବେ ସବୁକିଛି ଠିକ୍ ହୋଇଯିବ। ବାପଦାଦାଙ୍କୁ ଜଣା ଅଛି ମିଟିଂରେ ଆସିଥିବା ପିଲାମାନେ ପ୍ରତିଜ୍ଞା କରିଛନ୍ତି। ବାପଦାଦା ଦେଖୁଛନ୍ତି ପିଲାମାନେ ବହୁତ ଭଲ ଭଲ ଯୋଜନା ସବୁ କରୁଛନ୍ତି, ବାପଦାଦାଙ୍କୁ ମଧ୍ୟ ପସନ୍ଦ ଆସୁଛି। ତେବେ ବାପଦାଦା କ'ଣ ଚାହୁଁଛନ୍ତି? ବାପଦାଦା କେବଳ ଗୋଟିଏ ଶବ୍ଦ ଚାହୁଁଛନ୍ତି, ସେହି ଗୋଟିଏ ଶବ୍ଦ ହେଲା ସଫଳ କର ଏବଂ ସଫଳ ହୁଅ। ତୁମ ପାଖରେ ଯେଉଁ ସବୁ ସମ୍ପତ୍ତି ଗୁଡ଼ିକ ରହିଛି, ଶକ୍ତି ରହିଛି, ସଂକଳ୍ପ ରହିଛି, ବାଣୀ ରହିଛି, କର୍ମ ମଧ୍ୟ ଶକ୍ତି ଅଟେ, ବର୍ତ୍ତମାନର ସମୟ ମଧ୍ୟ ଏକ ଶକ୍ତି ଅଟେ, ତୁମର ସମ୍ପତ୍ତି ଅଟେ, ଏହି ସବୁକୁ ସଫଳ କରିବାକୁ ହେବ। ଚାହେ ସ୍ଥୂଳ ଧନ, ଚାହେ ଅଲୌକିକ ଧନ ବା ସମ୍ପତ୍ତି, ସବୁକିଛି ସଫଳ କରିବାକୁ ହେବ ଏବଂ ସଫଳତା ମୂରତର ସାର୍ଟିଫିକେଟ୍ ନିଶ୍ଚିତ ନେବାକୁ ହେବ। ତେଣୁ ସଫଳ କର ଏବଂ ସଫଳ କରାଅ। ଯଦି କେହି ଅସଫଳ କରୁଛି ତେବେ ବାଣୀର ଶିକ୍ଷା ଦ୍ୱାରା ନୁହେଁ, ନିଜର ଶୁଭ ଭାବନା, ଶୁଭ କାମନା ଏବଂ ସର୍ବଦା ତାଙ୍କୁ ଶୁଭ ସମ୍ମାନ ଦେବା ଦ୍ୱାରା ସଫଳ କରାଅ। କେବଳ ଶିକ୍ଷା ଦିଅ ନାହିଁ, ଯଦି ଶିକ୍ଷା ଦେବାକୁ ହିଁ ପଡୁଛି ତେବେ କ୍ଷମା ଏବଂ ଶିକ୍ଷା, ଅର୍ଥାତ୍ କ୍ଷମାଶୀଳ ହୋଇ ଶିକ୍ଷା ଦିଅ। କୃପାଳୁ ହୁଅ, ଦୟାଳୁ ହୁଅ, ତୁମମାନଙ୍କର ଦୟାଳୁ ରୂପ ନିଶ୍ଚିତ ଭାବରେ ଶିକ୍ଷାର ଫଳ ଦେଖାଇବ। ଦେଖ, ଆଜିକାଲି ବିଜ୍ଞାନ ପଢ଼ା ଡାକ୍ତରମାନେ ମଧ୍ୟ ଅପରେସନ୍ କରିବା ସମୟରେ ପ୍ରଥମେ କ'ଣ କରୁଛନ୍ତି? ପ୍ରଥମେ ନିଶା ଦେଇ ଶୁଆଇ ଦେଉଛନ୍ତି,
ତାପରେ କଟାକଟି କରୁଛନ୍ତି, ପ୍ରଥମରୁ କଟାକଟି କରୁନାହାନ୍ତି। ଯଦି ଟିଞ୍ଚର ଭଳି କୌଣସି କଡ଼ା ଔଷଧ ମଧ୍ୟ ଲଗାଇବାର ଥିବ ତେବେ ପ୍ରଥମେ ଫୁଙ୍କି ଦେବେ, ତାପରେ ଟିଞ୍ଚର ଲଗାଇବେ। ସେହିପରି ତୁମେମାନେ ମଧ୍ୟ ପ୍ରଥମେ ଦୟାଳୁ ହୋଇ କ୍ଷମାସ୍ୱରୂପ ହୋଇ ତାପରେ ଶିକ୍ଷା ଦିଅ, ଯାହାଦ୍ୱାରା ତୁମର ଶିକ୍ଷାର ପ୍ରଭାବ ପଡ଼ିବ। ନଚେତ କ'ଣ ହେଉଛି ନା, ତୁମେ ତାଙ୍କୁ ଶିକ୍ଷା ଦେଇ ଚାଲୁଛ, କିନ୍ତୁ ସେ ତୁମଠାରୁ ଅଧିକ ଶିକ୍ଷକ ଅଟନ୍ତି। ତେଣୁ ଜଣେ ଶିକ୍ଷକ ଆଉ ଜଣେ ଶିକ୍ଷକଙ୍କର ଶିକ୍ଷାକୁ ତ ଗ୍ରହଣ କରିବ ନାହିଁ। ଯେଉଁ ସବୁ ଶିକ୍ଷାର ପଏଣ୍ଟଗୁଡ଼ିକ ତୁମେ ଶୁଣାଇବ, ଏଭଳି କର ନାହିଁ, ଏଭଳି କର, କିନ୍ତୁ ତାଙ୍କ ପାଖରେ ତାକୁ କାଟିବା ପାଇଁ 10ଟି ପଏଣ୍ଟ ଥିବ। ସେଥିପାଇଁ କ୍ଷମା ଏବଂ ଶିକ୍ଷା ଏକାଠି ରହୁ। ତେଣୁ ଏହି 70ତମ ବର୍ଷର ମୂଳ ବିଷୟ ହେଲା, ନିଜେ ସଫଳ କର ଏବଂ ସଫଳ କରାଓ। ସଫଳତା ମୂରତ ହେବ ଏବଂ ସବୁକିଛି ସଫଳ କର। ଡବଲ ଲାଇଟ୍ ତ ହେବାର ଅଛି ନା, ତେଣୁ ସବୁକିଛି ସଫଳ କରିନିଅ। ନିଜର ସଂସ୍କାରକୁ ମଧ୍ୟ ସଫଳ କର। ଯେଉଁ ସଂସ୍କାର ତୁମର ମୂଳ ଏବଂ ଅସଲି ସଂସ୍କାର ଅଟେ, ଯାହାକି ଆତ୍ମାର ଆଦି ସଂସ୍କାର ଅର୍ଥାତ୍ ଦେବତାର ସଂସ୍କାର ଏବଂ ଆତ୍ମାର ଅନାଦି ସଂସ୍କାର ଅଟେ, ସେଗୁଡ଼ିକୁ ତ ଏବେ ଜାଗ୍ରତ କର। ଓଲଟା ସଂସ୍କାରଗୁଡ଼ିକୁ ଦାହ ସଂସ୍କାର କରିଦିଅ। ନିଜର ଆଦି ଏବଂ ଅନାଦି ସଂସ୍କାରକୁ ପ୍ରକଟ କର। ଏବେ ସମସ୍ତଙ୍କର ବିଶେଷ କରି ଗୋଟିଏ ଅଭିଯୋଗ ରହିଯାଉଛି, ତାହା ହେଲା ଆମର ସଂସ୍କାର ବଦଳୁ ନାହିଁ, ସଂସ୍କାର ବଦଳୁ ନାହିଁ। ସମସ୍ତେ ମେହନତରୁ ମୁକ୍ତ ହେବାର ପ୍ରତିଜ୍ଞା ତ କରିଛ ନା? ସମସ୍ତେ ହାତ ଉଠାଇଲେ। ଆଚ୍ଛା, ଏମାନଙ୍କର ଫଟୋ ଉଠାଅ। ଏବେ ଗୋଟିଏ ମିନିଟ୍ ପାଇଁ ନିଜର ଦିଲରେ ଏବଂ ପ୍ରତିଜ୍ଞାରେ ଦୃଢ଼ତାର ଷ୍ଟାମ୍ପ ଲଗାଅ, ନିଜ ମନ ଭିତରେ ପକ୍କା କର। ବାବା ଡ୍ରିଲ୍ କରାଇଲେ, ଆସନ୍ତୁ ଆମେ ବି ଡ୍ରିଲ୍ କରିବା। ଆଚ୍ଛା, ଚାରିଆଡ଼ର ସମସ୍ତ ସ୍ୱମାନଧାରୀ ପିଲାମାନଙ୍କୁ ସର୍ବଦା ବାବାଙ୍କର ଦିଲର ସ୍ନେହୀ ତଥା ସମସ୍ତଙ୍କର ସ୍ନେହୀ ଶ୍ରେଷ୍ଠ ଆତ୍ମାମାନଙ୍କୁ ସର୍ବଦା ମେହନତରୁ ମୁକ୍ତ ଜୀବନ ମୁକ୍ତ ସ୍ଥିତିର ଅନୁଭବ କରୁଥିବା ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ସର୍ବଦା ନିଜର ପ୍ରତିଜ୍ଞାର ଲାଭ ନେଉଥିବା ତଥା ପ୍ରତିଜ୍ଞା ଏବଂ ତାର ଲାଭର ସନ୍ତୁଳନ ରଖୁଥିବା ସୌଭାଗ୍ୟଶାଳୀ ପିଲାମାନଙ୍କୁ ସର୍ବଦା ନିଜେ ମଉଜରେ ରହୁଥିବା ତଥା ଅନ୍ୟମାନଙ୍କୁ ମଧ୍ୟ ମଉଜରେ ରଖୁଥିବା ସଙ୍ଗମ ଯୋଗୀ ଶ୍ରେଷ୍ଠ ଭାଗ୍ୟର ଅଧିକାରୀ ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଦିଲାରାମ ବାବାଙ୍କର ଦିଲର ଆଶୀର୍ବାଦ ସ୍ୱୀକାର କରିବା ହେଉ। ୟାଦ ପ୍ୟାର ଏବଂ ନମସ୍ତେ। ଦିଲାରାମ ବାବାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ଦିଲର ୟାଦ ପ୍ୟାର ଏବଂ ନମସ୍ତେ 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 ବାବା। ଦାଦିମାନଙ୍କ ସହିତ ମୁଲାକାତ, ସବୁକିଛି ଠିକ୍ଠାକ୍ ଅଛି ତ? ସମସ୍ତେ ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି, ବାବା ଏବଂ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି, ଉଭୟ ସମାନ, ସମସ୍ତଙ୍କର ଗେହ୍ଲା ଅଟ। ସମସ୍ତଙ୍କର ଦାଦିମାନଙ୍କ ସହିତ ବିଶେଷ ସ୍ନେହ ଅଛି ନା? ବହୁତ ସ୍ନେହ ଅଛି, କାହିଁକି ନା ଯେଉଁମାନେ ନିମିତ୍ତ ହୋଇଥାନ୍ତି ସେମାନଙ୍କ ଉପରେ ଦାୟିତ୍ୱ ମଧ୍ୟ ଥାଏ, ତେଣୁ ସ୍ନେହ ମଧ୍ୟ ସେତିକି ଥାଏ, କାହିଁକି ନା ସମସ୍ତଙ୍କର ସ୍ନେହ ଏବଂ ଆଶୀର୍ବାଦର ଲିଫ୍ଟ ସେମାନଙ୍କୁ ମିଳିଯାଇଥାଏ। ତୁମମାନଙ୍କ ମଧ୍ୟରୁ ଯେଉଁମାନେ ବି ନିମିତ୍ତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଲିଫ୍ଟ ମିଳୁଛି, କିନ୍ତୁ ସେହି ଲିଫ୍ଟ ରୂପକ ଗିଫ୍ଟକୁ ଅର୍ଥାତ୍ ଉପହାରକୁ ଯଦି ସର୍ବଦା କାୟମ ରଖିବ ତେବେ ବହୁତ ଲାଭ ପାଇପାରିବ। ଏହା ତୁମମାନଙ୍କୁ ଅତିରିକ୍ତ ବରଦାନ ମିଳୁଛି। ଯେକୌଣସି କାର୍ଯ୍ୟରେ ଅର୍ଥାତ୍ ଈଶ୍ୱରୀୟ କାର୍ଯ୍ୟରେ ହେଉ ବା ଯଜ୍ଞ ସେବାରେ ହେଉ, ଯେଉଁମାନେ ବିଶେଷ ଭାବରେ ନିମିତ୍ତ ହୋଇଥାନ୍ତି ସେମାନଙ୍କୁ ଆଶୀର୍ବାଦ ଏବଂ ସ୍ନେହ ଦୁଇଟି ଯାକର ଲିଫ୍ଟ ମିଳିଥାଏ। ତେବେ ସ୍ନେହ ଏଭଳି ଜିନିଷ ଯାହାକି କ'ଣରୁ କ'ଣ କରିଦିଏ। ଆଜି ଦୁନିଆରେ ମଧ୍ୟ କାହାକୁ ଯଦି ପଚାରିବ ତୁମକୁ କ'ଣ ଦରକାର, ତେବେ କହିବେ ମୋତେ ସ୍ନେହ ଦରକାର, ଶାନ୍ତି ଦରକାର। ତାହା ମଧ୍ୟ ସ୍ନେହ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ, ଶାନ୍ତି ମଧ୍ୟ ସ୍ନେହ ଦ୍ୱାରା ହିଁ ପ୍ରାପ୍ତ ହୋଇଥାଏ। ତେଣୁ ସ୍ନେହ ଅର୍ଥାତ୍ ଆତ୍ମିକ ସ୍ନେହ ହିଁ ସବୁଠାରୁ ଶ୍ରେଷ୍ଠ ଅଟେ। ଆଚ୍ଛା, ଆଜିର ବାବାଙ୍କର ବରଦାନ, ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ଅଭୁଲ ଅର୍ଥାତ୍ କେବେ ବି ଭୁଲ କରୁନଥିବା ନିରନ୍ତର ଯୋଗୀ ହୁଅ। ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା, କମ୍ବାଇଣ୍ଡ ସ୍ମୃତି ଦ୍ୱାରା ଅଭୁଲ ଅର୍ଥାତ୍ କେବେ ବି ଭୁଲ କରୁନଥିବା ନିରନ୍ତର ଯୋଗୀ ହୁଅ। ବିସ୍ତାର, ଯେଉଁ ପିଲାମାନେ ନିଜକୁ ବାବାଙ୍କ ସହିତ ଯୁଗଳ ରୂପରେ ଅନୁଭବ କରିଥାନ୍ତି ସେମାନଙ୍କୁ ନିରନ୍ତର ଯୋଗୀ ଭବର ବରଦାନ ସ୍ୱତଃ ହିଁ ମିଳିଯାଏ, କାହିଁକି ନା ସେମାନେ ଯେଉଁଠାରେ ବି ରହିଥାନ୍ତି ସେଠାରେ ମିଳନ ମେଳା ହୋଇଥାଏ। ସେମାନଙ୍କୁ ଯିଏ ଯେତେ ବି ଭୁଲାଇବାକୁ ଚେଷ୍ଟା କରିଲେ ମଧ୍ୟ ସେମାନେ କେବେ ବି ଭୁଲନ୍ତି ନାହିଁ। ଏହିଭଳି ଅଭୁଲ ପିଲାମାନେ ଯେଉଁମାନେ କି ବାବାଙ୍କର ଅତି ପ୍ରିୟ ଅଟନ୍ତି ସେହିମାନେ ହିଁ ନିରନ୍ତର ଯୋଗୀ ଅଟନ୍ତି, କାହିଁକି ନା ସ୍ନେହର ଲକ୍ଷଣ ହେଲା ସ୍ୱତଃ ସ୍ମୃତି। ସେମାନଙ୍କର ସଂକଳ୍ପ ରୂପୀ ନଖକୁ ମଧ୍ୟ ମାୟା ହଲଚଲ କରିପାରିବ ନାହିଁ। ଆଜିର ସ୍ଲୋଗାନ, କାରଣ ଶୁଣାଇବା ପରିବର୍ତ୍ତେ ତାର ନିବାରଣ କରିପାରିଲେ ଆଶୀର୍ବାଦର ଅଧିକାରୀ ହୋଇଯିବ। କାରଣ ଶୁଣାଇବା ପରିବର୍ତ୍ତେ ତାର ନିବାରଣ କରିପାରିଲେ ଆଶୀର୍ବାଦର ଅଧିକାରୀ ହୋଇଯିବ। ଆଜିର ଅବ୍ୟକ୍ତ ଇସାରା। ଏହି ମାସର ଥିମ୍, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଆଜିର ପଏଣ୍ଟ, ଅନ୍ତର୍ମୁଖୀ ହୋଇ ଜ୍ଞାନକୁ ମନନ କରିବାର ଅଭ୍ୟାସ କରି ଅଲୌକିକ ମସ୍ତିରେ ସର୍ବଦା ମସ୍ତ ରୁହ। ତେବେ ଏହି ଦୁନିଆର କୌଣସି ବି ଦ୍ୱନ୍ଦ୍ୱ ବିଚାରଗୁଡ଼ିକ ନିଜ ଆଡ଼କୁ ଆକର୍ଷିତ କରିପାରିବ ନାହିଁ। ଯେପରି ମିଲିଟାରୀବାଲା ଭୂମି ତଳକୁ ଚାଲିଯାଆନ୍ତି ଯାହାଫଳରେ ବାହାରର ବମ୍ ଇତ୍ୟାଦିର ପ୍ରଭାବ ପଡ଼େ ନାହିଁ, ସେହିପରି ତୁମେମାନେ ମଧ୍ୟ ଅନ୍ତର୍ମୁଖୀ ଆତ୍ମିକ ସ୍ଥିତିର ଅଣ୍ଡରଗ୍ରାଉଣ୍ଡରେ ରହିବାର ଅଭ୍ୟାସ କର, ଯାହାଫଳରେ ବାହ୍ୟମୁଖୀ କଥାଗୁଡ଼ିକ ତୁମକୁ ହଲଚଲ କରିପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।